ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্টর পূর্ণচন্দ্র আউথরে আপনমানঙ্কু এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু। শত্রু সয়তন হস্তর সে আপনার সুরক্ষার রাখতু। তাহলে প্রেম, তাহলে স্নেহ, তাহলে কৃপা, তাহলে অনুগ্রহ সদাসর্বদা আপনার সহবর্তী রহ। প্রিয়শ্রোতা, চলন্তু আজি আম্ভে মানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ওয়ার্ল্ডেন্স ভাগ এক। বন্ধু, পোপঙ্ক বিষয়ে আমি আলোচনা করুছ। আোপ হচ্ছে সর্বোচ্চ শাসনকালর পৃথিবী উপরে স্থির হয়ে অন্ধকার মধ্যে সত্যর আলোক সম্পূর্ণভাবে লিভাই পারা না। প্রত্যেক যুগরে ঈশ্বরঙ্ক পাই সাক্ষী থিলে যে মানে ঈশ্বর এবং মনুষ্য মধ্যে একমাত্র মধ্যস্থ ভাবরে কৃষ্ণঙ্ক ঠারে বিশ্বাসক সম্মান করুথিলে, যে মানে বাইবলকু জীবনর একমাত্র নিয়ম ভাবরে গ্রহণ করেছিলে এবং প্রকৃত বিশ্রামবারকু পবিত্র করেছিলে। এই পুরুষ মানক পাই দুনিয়ার কেতে অছি বংশধর কেবেবি জানিবে না। সেমানক যাহা বংশধর ভাবরে করা যাইতিলা সেমানক উদ্দেশ্য প্রভাত যাইতিলা, সেমানকর চরিত্রগুলিক অপমানিত হইতিলা, সেমানক লেখাগুলিক দমন করা যাইতিলা, ভুল ভাবরে উপস্থিত করা যাইতিলা কিংবা বিকৃত করা যাইতিলা। তথাপি সেমানে দৃঢ় ভাবরে ঠিয়া হেলে এবং যুগ যুগর এহাকু বাক্যক শুদ্ধতাকু উপরে সেমানে বিশ্বাস বজায় রাখিলে। ভবিষ্যৎ পিঢ়ি পাই এক পবিত্র দিব্য ভাবরে অন্ধকার যুগরে ঈশ্বরঙ্ক লোকমানঙ্কর ইতিহাস যাহা রোমন সর্বোচ্চতা পরে স্বর্গরে লেখা যাইতিলা, কিন্তু মানব রেকর্ডরে সেমানঙ্কর কোনসি স্থান নাহি। সেমানক নির্যাতনাকারীঙ্ক অভিযোগ ব্যতীত সেমানক অস্তিত্ব অল্প কিছু চিহ্ন মিলি পারিব না। রোমান নীতি থিলা তাঙ্ক উপদেশ বা নিষ্পিতকু নেই অসন্তোষর প্রত্যেক চিহ্নকু দূর করিবা, ভ্রান্তিকর সমস্ত জিনিস ব্যক্তি কিংবা লেখা বা সে বিনাশ করিবা চেষ্টা করিথিলে। বন্ধু, সন্দেহরে অবিভক্তি কিংবা পোপ ডগমান কর্তৃপক্ষন প্রশ্ন ধনী কিংবা গরিব উচ্চ কিংবা নিম্ন জীবন হরাইবাকু যথেষ্ট থিলা। অসন্তুষ্টঙ্ক প্রতি তাঙ্কর নিষ্ঠুরতার সমস্ত রেকর্ডকু নষ্ট করিবাকু রোম চেষ্টা করেছিলা। পাপল পরিষদ নিষ্পত্তি নিয়েছি যে এইপরি রেকর্ড ধারণা করিথিবা পুস্তক এবং লেখাগুলিকু নিয়াকু ଆୟତ୍ତ କରିବା ଉଚିତ। ମୁଦ୍ରଣର ଉଦ୍ଭାବନ ପୂର୍ବରୁ ପୁସ୍ତକ ସଂଖ୍ୟା ଅଳ୍ପ ଥିଲା ଏବଂ ସଂରକ୍ଷଣ ପାଇଁ ଅନୁକୂଳ ରୂପରେ, ତେଣୁ ରୋମାନବାଦୀମାନଙ୍କ ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ ରଖିବା ପାଇଁ ଅଳ୍ପ କିଛି ଥିଲା। ରୋମିସ୍ ଅଧିକାରରେ ସୀମା ମଧ୍ୟରେ ଥିବା କୌଣସି ଚର୍ଚ୍ଚ ଦୀର୍ଘ ଦିନ ଧରି ବିବେକ ସ୍ୱାଧୀନତାର ଉପଭୋଗରେ ଅବ୍ୟବହୃତ ହୋଇନଥିଲା। ସେ ଯେତେ ଶୀଘ୍ର ତାଙ୍କ ଶକ୍ତିକୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ ଏବଂ ଗୋଟିଏ ପରେ ଗୋଟିଏ ମଣ୍ଡଳୀ ତାଙ୍କ ଅଧ୍ୟକ୍ଷତାକୁ ଦାଖଲ କରିବା ପାଇଁ ପାପାସୀ କ୍ଷମତା ହାସଲ କରିବା ମାତ୍ରେ କ୍ଷମତା ହାସଲ କଲେ। ବନ୍ଧୁ, ସେହି ମହାନ ବ୍ରିଟେନର ଆଦିମ ଖ୍ରୀଷ୍ଟିୟ ଧର୍ମର ମୂଳଦୁଆ ପିଢ଼ି ଥିଲା। ପ୍ରଥମ ଶତାବ୍ଦୀର ବ୍ରିଟିଶମାନେ ଗ୍ରହଣ କରିଥିବା ସୁସମାଚାର ସେତେବେଳେ ରୋମିସ୍ ବିଦ୍ରୋହ ଦ୍ୱାରା ଦୁର୍ନୀତିଗ୍ରସ୍ତ ହୋଇଥିଲା। ସେହି ମୂର୍ତ୍ତିପୂଜକ ସମ୍ରାଟମାନଙ୍କଠାରୁ ନିର୍ଯାତନା, ଯାହା ଏହି ଦୂରଦୂରାନ୍ତର ପର୍ଯ୍ୟନ୍ତ ବିସ୍ତାର କରିଥିଲା। ରୋମ୍ ବ୍ରିଟେନର ପ୍ରଥମ ଚର୍ଚ୍ଚଗୁଡ଼ିକ ହିଁ ଏକମାତ୍ର ଉପହାର ଥିଲା। ଲଣ୍ଡନରେ ନିର୍ଯାତନାର ପଳାୟନ କରୁଥିବା ଅନେକ ଖ୍ରୀଷ୍ଟିଆନ ଷ୍ଟାଣ୍ଡେଲରେ ଆଶ୍ରୟ ନେଇଥିଲେ। ସେଠାରୁ ସତ୍ୟକୁ ଆୟର୍ଲଣ୍ଡକୁ ନିଆଗଲା ଏବଂ ଏହି ସମସ୍ତ ଦେଶରେ ଏହାକୁ ଆନନ୍ଦରେ ଗ୍ରହଣ କରିଥିଲେ। ଯେତେବେଳେ ସସ୍ନୋ ବିଟ୍ରେନ୍ ଉପରେ ଆକ୍ରମଣ କଲେ, ଜାତିବାଦ ନିୟନ୍ତ୍ରଣ ଲାଭ କଲା। ବିଜେତାମାନେ ସେମାନଙ୍କର ଦାସମାନଙ୍କ ଦ୍ୱାରା ନିର୍ଦ୍ଦେଶ ପାଇବାକୁ ଘୃଣା କଲେ ଏବଂ ଖ୍ରୀଷ୍ଟିଆନମାନେ ପର୍ବତ ଏବଂ ବନ୍ୟଜନ୍ତୁଙ୍କ ଫେରିବାକୁ ବାଧ୍ୟ ହେଲେ। ତଥାପି କିଛି ସମୟ ପାଇଁ ଲୁଚି ରହିଥିବା ଆଲୋକ ଜଳିବାରେ ଲାଗିଲା। ଏକ ଶତାବ୍ଦୀ ପରେ ଷ୍ଟାଣ୍ଡେଲର ଏହା ଏକ ଉଜ୍ଜ୍ୱଳତା ସହିତ ଉଜ୍ଜ୍ୱଳ ହୋଇ ଦୂର ଦେଶକୁ ବ୍ୟାପିଲା। ଆୟର୍ଲାଣ୍ଡର ଧାର୍ମିକ କଲମ୍ବୋ ଏବଂ ତାଙ୍କ ସହକର୍ମୀମାନେ ଆସିଥିଲେ, ଯେଉଁମାନେ ଏକାକୀ ଆଇନ ଦ୍ୱୀପରେ ଚୀନ ଭିନ୍ନ ବିଶ୍ୱାସୀଙ୍କ ଏକତ୍ର କରି ଏହାକୁ ମିଶନରୀ ପରିଶ୍ରମର କେନ୍ଦ୍ର କରିଥିଲେ। ଏହି ସୁସମାଚାର ପ୍ରଚାରକମାନଙ୍କ ମଧ୍ୟରେ ବାଇବଲ ବିଶ୍ରାମବାର ଜଣେ ପର୍ଯ୍ୟବେକ୍ଷକ ଥିଲେ ଏବଂ ଏହିପରି ଭାବରେ ଏହି ସତ୍ୟ ଲୋକମାନଙ୍କ ମଧ୍ୟରେ ପରିଚିତ ହେଲା। ଆଇନଠାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ଯେଉଁଥିରେ ମିଶନାରୀମାନେ କେବଳ ସ୍କଟଲ୍ୟାଣ୍ଡ ଏବଂ ଇଂଲଣ୍ଡ ନୁହେଁ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଏବଂ ଏପରିକି ଇଟାଲୀକୁ ଯାଇଥିଲେ। କିନ୍ତୁ ରୋମ୍ ବ୍ରିଟେନ୍ ଉପରେ ଆଖି ପକାଇଲା ଏବଂ ଏହାକୁ ନିଜ ଅଧୀନରେ ରଖିବାକୁ ସ୍ଥିର କଲା। ଷଷ୍ଠ ଶତାବ୍ଦୀରେ ତାଙ୍କର ମିଶନାରୀମାନଙ୍କୁ ଜାତିର ସ୍କଟଲ୍ୟାଣ୍ଡଙ୍କଠାରେ ରୂପାନ୍ତର କରିଥିଲା। ସେମାନଙ୍କୁ ଗର୍ଭିତ ବର୍ତ୍ତମାନର ଅନୁଗ୍ରହରେ ଗ୍ରହଣ କରିଥିଲେ ଏବଂ ସେମାନେ ରୋମିସ୍ ବିଶ୍ୱାସକୁ ପ୍ରବର୍ତ୍ତାଇବା ପାଇଁ ଅନେକ ହଜାର ଲୋକଙ୍କୁ ପ୍ରବର୍ତ୍ତାଇଲେ। କାର୍ଯ୍ୟ ଅଗ୍ରଗତି କଲାବେଳେ ପୋପୁ ନେତା ଏବଂ ସେମାନଙ୍କ ଧର୍ମ ପରିବର୍ତ୍ତନକାରୀମାନେ ପ୍ରାଥମିକ ଖ୍ରୀଷ୍ଟିଆନ ସାମନା କଲେ। ଏକ ଚମତ୍କାର ବିପରୀତ ଉପସ୍ଥାପନା କରାଯାଇଥିଲା। ଶେଷଟି ସରଳ, ନମ୍ର ଏବଂ ଚରିତ୍ର ତତ୍ତ୍ୱ ଏବଂ ଆଚରଣରେ ଶାସ୍ତ୍ରୋଚିତ ଥିବାବେଳେ ପୂର୍ବଟି ଅନ୍ଧବିଶ୍ୱାସ ପମ୍ପ ଏବଂ ଅହଙ୍କାରକୁ ଦର୍ଶାଇଥିଲା। ରୋମରୁ ଦୂତ ବାଦୀ କରିଛନ୍ତି ଯେ ଏହି ଖ୍ରୀଷ୍ଟିଆନ ଚର୍ଚ୍ଚଗୁଡ଼ିକ ସର୍ବପଣ୍ଡିତଙ୍କ ସର୍ବତକୁ ସ୍ୱୀକାର କରନ୍ତୁ। ବ୍ରିଟିଶମାନେ ନମ୍ରତାର ସହ ଉତ୍ତର ଦେଲେ ଯେ ସେମାନେ ସମସ୍ତ ପୁରୁଷଙ୍କୁ ଭଲ ପାଇବାକୁ ଚାହାନ୍ତି, କିନ୍ତୁ ପୋପ୍ ଚର୍ଚ୍ଚରେ ସର୍ବୋଚ୍ଚ ଅଧିକାର ପାଇବାକୁ ଯୋଗ୍ୟ ନୁହନ୍ତି। ଏବଂ ସେମାନେ ତାଙ୍କୁ କେବଳ ସେହି ଉପସ୍ଥାପନା କରିବାରେ ଯାହା ଖ୍ରୀଷ୍ଟଙ୍କ ପ୍ରତି ଏକ ଅନୁଗାମୀଙ୍କ କାରଣ ହୋଇଥିଲା। ରୋମ୍ ପ୍ରତି ସେମାନଙ୍କର ଅନୁଗତତା ରକ୍ଷା କରିବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲା, କିନ୍ତୁ ଏହି ନମ୍ର ଖ୍ରୀଷ୍ଟିଆନମାନେ ତାଙ୍କ ଦୂତମାନଙ୍କ ଦ୍ୱାରା ପ୍ରଦର୍ଶିତ ଗର୍ଭରେ ଆଚର୍ଯ୍ୟ ହୋଇ ଦୃଢ଼ ଭାବରେ ଉତ୍ତର ଦେଲେ ଯେ ସେମାନେ ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ଗୁରୁଙ୍କୁ ଜାଣିନାହାନ୍ତି। ବର୍ତ୍ତମାନ ପୋପଙ୍କ ପ୍ରକୃତ ଆତ୍ମା ପ୍ରକାଶ ପାଇଲା। ରମେଶ ନେତା କହିଛନ୍ତି ଯେ ଯଦି ତୁମେ ଶାନ୍ତି ଆଣିଥିବା ଭାଇମାନଙ୍କୁ ଗ୍ରହଣ କରିବ ନାହିଁ, ତେବେ ତୁମେ ଶତ୍ରୁମାନଙ୍କୁ ଗ୍ରହଣ କରିବ। ଯେଉଁମାନେ ତୁମକୁ ଯୁଦ୍ଧ ଆଣିବେ ସେମାନେ ଯେଉଁମାନେ ତୁମକୁ ହତ୍ୟା କରିବେ। ଯଦି ଆପଣ ସ୍କଟନାନଙ୍କୁ ଜୀବନ ପଥ ଦେଖାଇବାରେ ଆମ ସହିତ ଏକଜୁଟ ହେବେ ନାହିଁ, ତେବେ ଆପଣ ସେମାନଙ୍କ ଠାରୁ ମୃତ୍ୟୁର ପାଇବେ। ଏଗୁଡ଼ିକ କୌଣସି ନିଶ୍ଚୟ ଧମକ ନଥିଲା। ବନ୍ଧୁ, ବାଇବଲ ବିଶ୍ୱାସ ପାଇଁ ଏହି ସାକ୍ଷୀମାନଙ୍କ ବିରୁଦ୍ଧରେ ଯୁଦ୍ଧ ଷଡ଼ଯନ୍ତ୍ର ଏବଂ ପ୍ରତାରଣା ନିୟୋଜିତ ହୋଇଥିଲା। ଯେପର୍ଯ୍ୟନ୍ତ ବ୍ରିଟେନରେ ଚର୍ଚ୍ଚଗୁଡ଼ିକ ଧ୍ୱଂସ ହୋଇନଥିଲା କିମ୍ବା ପୋପ୍ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ବାଧ୍ୟ ହୋଇନଥିଲା, ରୋମ୍ର ଅଧିକାର ଅଧୀନରେ ଥିବା ଦେଶର ଅନେକ ଶତାବ୍ଦୀର ଖ୍ରୀଷ୍ଟଙ୍କ ଧରି ଖ୍ରୀଷ୍ଟିୟନ ଶରୀର ରହିଥିଲା, ଯେଉଁମାନେ ପୋପ୍ ଦୁର୍ନୀତିରୁ ପ୍ରାୟ ସମ୍ପୂର୍ଣ୍ଣ ମୁକ୍ତ ହୋଇ ରହିଥିଲେ। ସେମାନେ ଜାତିସଂଘ ଦ୍ୱାରା ଘେରି ରହିଥିଲେ ଏବଂ ଯୁଗ ଯୁଗରେ ଏହାର ତ୍ରୁଟି ଦ୍ୱାରା ପ୍ରଭାବିତ ହୋଇଥିଲା, କିନ୍ତୁ ସେମାନେ ବାଇବଲକୁ ବିଶ୍ୱାସର ଏକମାତ୍ର ନିୟମ ଭାବରେ ଗ୍ରହଣ କରିବାକୁ ଲାଗିଲେ ଏବଂ ଏହାର ଅନେକ ସତ୍ୟକୁ ପାଳନ କଲେ। ବନ୍ଧୁ, ଏହି ଖ୍ରୀଷ୍ଟିଆନମାନେ ଈଶ୍ୱର ନିୟମର ଚିରସ୍ଥାୟୀ ଉପରେ ବିଶ୍ୱାସ କରୁଥିଲେ ଏବଂ ଚତୁର୍ଥ ଆଜ୍ଞାକୁ ବିଶ୍ରାମବାର ପାଳନ କରୁଥିଲେ। ଏହି ବିଶ୍ୱାସ ଏବଂ ଅଭ୍ୟାସକୁ ଧରି ଥିବା ଚର୍ଚ୍ଚଗୁଡ଼ିକ ମଧ୍ୟ ଆଫ୍ରିକାରେ ଏବଂ ଏସିଆରେ ଆମେରିନିଆ ଆମମାନଙ୍କ ମଧ୍ୟରେ ବିଦ୍ୟମାନ ଥିଲା। ବନ୍ଧୁ, ଏହିପରି ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା, ଏହିପରି ଖ୍ରୀଷ୍ଟିଆନମାନଙ୍କୁ ସେହି ଧର୍ମ ବିଷୟରେ, ସେହି ବିଶ୍ରାମ ଦିନ ବିଷୟରେ, ସେହି ସତ୍ୟ ବିଷୟରେ, ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ବିଷୟରେ ବାଧା ଦେଉଥିଲେ। ମାତ୍ର ବନ୍ଧୁ, ମନେ ରଖନ୍ତୁ, ଏହା ହେଉଛି ପରମେଶ୍ୱରଙ୍କ ବାକ୍ୟ। ଏହି ବାକ୍ୟ ହେଉଛି ସତ୍ୟ। ଏହି ସତ୍ୟ ବାକ୍ୟ କେବେ ହେଲେ ଲିଭିବ ନାହିଁ। ଏହି ସତ୍ୟ ବାକ୍ୟ କେବେ ହେଲେ ଲୁଚି ରହିବ ନାହିଁ। ଏହି ବାକ୍ୟ ସତ୍ୟ ବାକ୍ୟ ସଦାସର୍ବଦା ପ୍ରକାଶ କରିବ। ଯେହେତୁ ଯୀଶୁଖ୍ରୀଷ୍ଟ ଆମ ଏହି ଯେଉଁ ମାନବ ଜାତିଙ୍କ ପାଇଁ ଏହି ପୃଥିବୀକୁ ଆସିଲେ, ଯେପରିକି ତାଙ୍କ ମୃତ୍ୟୁ ଦ୍ୱାରା, ତାଙ୍କ ଜୀବନ ଦ୍ୱାରା ଆମେ ଜାଣିପାରିବା ସେହି ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରେମ, ତାଙ୍କ ମୃତ୍ୟୁ ଦ୍ୱାରା ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା, ତାଙ୍କ ମୃତ୍ୟୁ ଦ୍ୱାରା ଯେପରିକି ଆମମାନେ ସେହି ସ୍ୱର୍ଗର, ସେହି ସ୍ୱର୍ଗସ୍ଥ ପିତାଙ୍କ ଛାମୁରେ ଛିଡ଼ା ହୋଇପାରିବା, ଯୀଶୁଖ୍ରୀଷ୍ଟଙ୍କ ସହିତ ରହିପାରିବା, ତାହା ହେଉଛି ମହାନ ପ୍ରେମ। ସେହି ମହାନ ପ୍ରେମ ପ୍ରକାଶ କରିବା ପାଇଁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଥିଲେ। ହଁ ବନ୍ଧୁ, ଯୀଶୁଖ୍ରୀଷ୍ଟ ସେହି ମହାନ ପ୍ରେମ, ତାଙ୍କ ପିତାଙ୍କ ପ୍ରେମ ଆମମାନଙ୍କୁ ପ୍ରକାଶ କଲେ। କି ପିତାମାନଙ୍କୁ କେତେ ପ୍ରେମ କରନ୍ତି, ପ୍ରଭୁ ଆମମାନଙ୍କୁ କେତେ ପ୍ରେମ କରନ୍ତି, ଆଉ ଯେପରି ଆମେ ଦେଖିଅଛୁ କି ଅନେକ ଲୋକ ମୂର୍ତ୍ତି ପୂଜକମାନେ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା ନିର୍ଯାତନା ଦେବା ପାଇଁ ଯେତେ କଲେ, ପ୍ରଭୁଙ୍କ ବାକ୍ୟ ସେତେ ଆଗକୁ ବଢ଼ିଲା। ତାହେଲେ ବନ୍ଧୁ, ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ବିଶ୍ୱାସ କରି ତାଙ୍କ ବାକ୍ୟ ଅନୁସାରେ ଆମେ ଆଗକୁ ବଢ଼ିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧ୍ୟରୁ ନାମେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଆମମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ହେ ଆମମାନଙ୍କ ସ୍ୱର୍ଗତ ପିତା, ଯେବେ ତୁମ ସେହି ପୁତ୍ର ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛେ, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ମନ ପ୍ରାଣ ତୁମ ଅନ୍ୟ ପା।